ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର, ପହିଲା ମୁଖ୍ୟ ଖବର। ମହିଳାମାନଙ୍କର ଉନ୍ନତି ଆଉ ସାମର୍ଥ୍ୟ ଓଡ଼ିଶାର ବିକାଶର ମୂଳମନ୍ତ୍ର ହେବା କହିଲେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱର ଜନତା ମଇଦାନର ସୁଭଦ୍ରା ଯୋଜନାର କଲେ ଶୁଭାରମ୍ଭ। 25 ଲକ୍ଷ ଅଧିକା ହିତାଧିକାରୀଙ୍କୁ ପହିଲା କିସ୍ତି ବାବଦେ ଦେଲେ 1,250 କୋଟି ଅଧିକା ଟଙ୍କା। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା 30 ଲକ୍ଷ ହିତାଧିକାରୀଙ୍କ ଗୃହ ପ୍ରବେଶ। 10 ଲକ୍ଷ ହିତାଧିକାରୀଙ୍କୁ 3,180 କୋଟି ଟଙ୍କା ଦେଲେ ପ୍ରଧାନମନ୍ତ୍ରୀ। ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାରଙ୍କ 3 ନମ୍ବର ପାଲିକେ ଆଜ ପୁରଲା 100 ଦିନ। ଆଉ ସାରା ଦେଶେ ଆଜନୁ ମୂଲ ହେଲା ସ୍ୱଚ୍ଛତା ହିଁ ସେବା ଅଭିଯାନ। ଏଥର ପୂରା ଖବର। ମହିଳାମାନଙ୍କର ଉନ୍ନତି ଆର୍ ସାମର୍ଥ୍ୟ ଓଡ଼ିଶାର ବିକାଶର ମୂଳମନ୍ତ୍ର ହେବା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ଭୁବନେଶ୍ୱର ଜନତା ମଇଦାନର ଆଜି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିକରି ପ୍ରଧାନମନ୍ତ୍ରୀ କହିଛନ୍ ଯେ ଦେଶର ବିକାଶ ନାରୀ ଶକ୍ତିର ସମାନ ଭାଗିଦାରିତା ଦରକାର ରହିଛି। କେନ୍ଦ୍ର ସରକାର ଗରିବ, କୃଷକ, ଯୁବକ ଆର୍ ନାରୀମାନଙ୍କର ଉନ୍ନତି ଲାଗି ସବୁବେଳେ କାମ କରିଆସୁଛନ୍। ସୁଭଦ୍ରା ଯୋଜନା ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରବାର ଦିଗେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରବା। ଇ ଯୋଜନା ଜରିଏ ରାଜ୍ୟର 1 କୋଟି ଅଧିକା ମହିଳା ଲାଭ ପାଇବେ। ଇ ଯୋଜନାକେ ଭାରତୀୟ ରିଜର୍ଭ ବ୍ୟାଙ୍କର ଡିଜିଟାଲ କରେନ୍ସିର ପାଇଲଟ ପ୍ରକଳ୍ପ ସାମିଲ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍।
ये राशि सीधे माताओं बहनों के बैंक खाते में भेजी जाएगी। बीच में कोई बिचौलिया नहीं। आरबीआई की डिजिटल करेंसी के पायलट प्रोजेक्ट से भी इस योजना को जोड़ा गया है। इस डिजिटल करेंसी को आप सभी बहनें जब मन आए डिजिटल तरीके से खर्च भी कर पाएगी। देश में ଡିଜିଟାଲ କରେନ୍ସି କି ଅପନି ତରହ କି ଇସ୍ ପହଲି ଯୋଜନା ସେ ଜୁଡ଼ନେ କେ ଲିଏ ମେ ଓଡ଼ିଶା କି ମାତାଓ ବହନୋ ବେଟିଆ ସଭି ମହିଳାଓ କୋ ବହୁତ ବହୁତ ବଧାଇ ଦେତା ହୁଁ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ସହିତ ଅଲଗା ରାଜ୍ୟ ନ ଆଉ 75,000 ଅଧିକା ମେଡିକାଲ ସିଟ୍ ଯୋଡ଼ବାରକେ ଲକ୍ଷ୍ୟ ରଖାଯାଇଛି। ସେନ୍ତା ଜନଜାତିଙ୍କ ବିକାଶ ଲାଗି ବଜେଟ୍କେ 2 ଗୁଣା ବଢ଼ାଯାଇଛି। ଇଥି 60,000 ଆଦିବାସୀ ଗାଁର ବିକାଶ ଲାଗି ପଦକ୍ଷେପ ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍। ଇନ ଜନେଇ ଦିଆଯାଇପାରେ ଯେ ଆଜ ରାଜ୍ୟର 25,11,000 ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ପହିଲା କିସ୍ତି ବାବଦେ ମୋଟ 1,250,55,000 ଟଙ୍କା ଦିଆଯାଇଛି। ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଡିବିଟି ଜରିଏ ଏହି କିସ୍ତି ଦିଆଯାଇଛି। ଏହି କାର୍ଯ୍ୟକ୍ରମଟି ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କନକ ବର୍ଦ୍ଧନ ସିଂହଦେଓ ଆର୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜନତା ମଇଦାନର ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା 10 ଲକ୍ଷ ହିତାଧିକାରୀଙ୍କୁ ପହିଲା କିସ୍ତି ବାବଦେ 3,180 କୋଟି ଟଙ୍କା ଦେଇଛନ୍। ଇତର ସଙ୍ଗେ ଏହି ଯୋଜନାର 26 ଲକ୍ଷ ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଇଛନ୍। ସେନ୍ତା ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନାର 4 ଲକ୍ଷ ହିତାଧିକାରୀଙ୍କ ଗୃହ ପ୍ରବେଶ କରାଯାଇଛି। ଇତର ଛଡ଼ା 15 ଲକ୍ଷ ହିତାଧିକାରୀଙ୍କୁ ସ୍ୱୀକୃତିପତ୍ର ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ଏହି ଅବସରରେ ଆବାସ ପ୍ଲସ୍ 2024 ମୋବାଇଲ୍ ଆପ୍ର ଲୋକାର୍ପଣ ଆର୍ ପ୍ରଧାନମନ୍ତ୍ରୀ ଆବାସ ଯୋଜନା 2.0ର ଶୁଭାରମ୍ଭ କରିଛନ୍। ପ୍ରଧାନମନ୍ତ୍ରୀ ଆଜି ଭୁବନେଶ୍ୱର ପହଞ୍ଚବାର ଉତ୍ରୁ ମଞ୍ଚେଶ୍ୱର ଗାଡ଼କଣକେ ଯାଇକରି ସେନ ହିତାଧିକାରୀମାନଙ୍କ ସାଙ୍ଗେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଆଜି ରାଜ୍ୟ ବହୁଟେ ଗୁରୁତ୍ୱପୂର୍ଣ୍ଣ ରେଲ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ଆର୍ ଲୋକାର୍ପଣ କରିଛନ୍। ଏହି ପ୍ରକଳ୍ପମାନଙ୍କ ଲାଗି 2,871 କୋଟି ଟଙ୍କା ବ୍ୟୟ ଅଟକଲ କରାଯାଇଛି। ଏଥି 4 ମୁଖ୍ୟ ରେଲ୍ ସେକ୍ସନ୍ର ଭିଲ୍ ଉଦ୍ଘାଟନ କରିଛନ୍। ସେ ଭିତରେ ବିଜୟନଗରମ୍ ଟିଟିଲାଗଡ଼ 3 ନମ୍ବର ଲାଇନ୍ ରେଲ୍ ପ୍ରକଳ୍ପ, ଲାଞ୍ଜିଗଡ଼ ରୋଡ୍, ଆମ୍ବାଦୋଲା ଡୁଇକାଲୁ ରେଲ୍ ସେକ୍ସନ୍ ରହିଛି। ସେନ୍ତା କୋରାପୁଟ ସିଙ୍ଗାପୁର ରୋଡ୍ ଦୋହରୀକରଣ ପ୍ରକଳ୍ପର 22 କିଲୋମିଟର ଅଧିକା ଲମ୍ବା, ଲକ୍ଷ୍ମୀପୁର ରୋଡ୍ ସିଙ୍ଗରମ୍ ଟିକ୍ରି ରେଲ୍ ସେକ୍ସନ୍, ବୁଢ଼ାପଙ୍କ ଶାଳଗା 3 ନମ୍ବର ଆର୍ 4 ନମ୍ବର ରେଲ୍ ଲାଇନ୍ ପ୍ରକଳ୍ପ, ଢେଙ୍କାନାଳ ସଦାଶିବପୁର ହିନ୍ଦୋଲ ରେଲ୍ ସେକ୍ସନ୍ର ଉଦ୍ଘାଟନ କରାଯାଇଛି। ଇତାର ସଙ୍ଗେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଅଲଗା 4 ରେଲ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍। ପ୍ରଧାନମନ୍ତ୍ରୀ ରାଜ୍ୟ ଲାଗି 1,000 କୋଟି ଟଙ୍କାର ଭିନ୍ ଭିନ୍ ସଡ଼କ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଇବାକାଲ ନୂଆଦିଲ୍ଲୀଠାରେ ଏନ୍ପିଏସ୍ ବାତ୍ସଲ୍ୟ ଯୋଜନାର ଶୁଭାରମ୍ଭ କରିବେ। ଏହି ଯୋଜନା ଅଧୀନରେ ଅଭିଭାବକମାନେ ସେମାନଙ୍କର ନାବାଲକ ଛୁଆମାନଙ୍କର ଏକାଉଣ୍ଟ ଖୋଲିକରି ସେଥି ସଞ୍ଚୟ କରିପାରିବେ। ସେ ଛୁଆମାନେ ସାବାଲକ ହେବାର ଉତ୍ତରୁ ଇ ଏକାଉଣ୍ଟ ନିୟମିତ ଏନ୍ପିଏସ୍ ଜାତୀୟ ପେନ୍ସନ୍ ଯୋଜନା ଏକାଉଣ୍ଟଟି ବଦଳିବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। କେନ୍ଦ୍ରନ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍ଡିଏ ସରକାରଙ୍କ ତିନ୍ ନମ୍ଘର ପାଲିକେ ଆଜ ଶହେ ଦିନ ପୂରା ହୋଇଛି। ଗଲା ଜୁନ୍ ମାସ ନଅ ତାରିଖ ଦିନ ଶ୍ରୀ ମୋଦିଙ୍କ ନେତୃତ୍ୱଥି ଏନ୍ଡିଏ ସରକାର ତିନ୍ ନମ୍ଘର ଥର ଲାଗି ଶପଥ ନେଇଥିଲେ। ତିନ୍ ନମ୍ଘର ପାଲିର ଶହେ ଦିନ ଶାସନ ଭିତରେ 15 ଲକ୍ଷ କୋଟି ଟଙ୍କାର ଭିନ୍ ଭିନ୍ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ଚାଷୀ ମହିଳା ସଂଖ୍ୟାଲଘୁ ମଧ୍ୟବିତ୍ତ ଆଉ ଗରିବ ଶ୍ରେଣୀ ଲୋକଙ୍କ ଲାଗି ଭିନ୍ ଭିନ୍ ଯୋଜନା ଲାଗୁ କରାଯିବାର ସହିତ ଭିଭିଭୂମି ବିକାଶ ଲାଗି ଜୋର୍ ଦିଆଯାଇଛି। ଏନ୍ଡିଏ ସରକାର ପହିଲା ଶହେ ଦିନ ଭିତରେ 11 ଲକ୍ଷ ଲକ୍ଷପତି ଦିଦିଙ୍କୁ ସମ୍ମାନିତ କରାଯାଇଛି। ସେନ୍ତା ଇ ଆର୍ଥିକ ବଛର ଲାଗି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଯାଇଛି। ଇ ସମୟସୀମା ଭିତରେ ଓଡ଼ିଶାର ପରିବହନ ଭିଭିଭୂମି ବିକାଶକୁ ଗୁରୁତ୍ୱ ଦିଆଯାଇଛି। ରେଲ୍ ଆଉ ସଡ଼କ ଭିଭିଭୂମି ବିକାଶ ଲାଗି ବହୁଟେ ପଦକ୍ଷେପ ନିଆଯାଇଛି। ରାଜ୍ୟ ରେଲ୍ ଇତିହାସରେ ପହିଲା ଥର ଲାଗି 19,290 କୋଟି ଟଙ୍କା ଖର୍ଚ୍ଚାଥି 8ଟା ନୂଆ ରେଲ୍ ପ୍ରକଳ୍ପ ତିଆର ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ଅର୍ଥନୈତିକ ବ୍ୟାପାର କମିଟି ଅନୁମୋଦନ କରିଛି। ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ସଂଖ୍ୟା 6କେ ବଢ଼ିଛି। ଏହି ଆର୍ଥିକ ବଛର ଲାଗି ସଡ଼କ ପରିବହନ ଆଉ ରାଜପଥ ମନ୍ତ୍ରଣାଳୟ ଓଡ଼ିଶା ନ ଗୋଟେ ନୂଆ ପୋଲ୍ ଆର୍ 5ଟା ସଡ଼କ ପ୍ରକଳ୍ପ ତିଆରି ବାବଦେ 8,923 କୋଟି ଟଙ୍କାର ବ୍ୟୟ ଅଟକଲ୍କେ ଅନୁମୋଦନ ଦେଇଛି। ସାରା ଦେଶରେ ଆଜିନୁ ସ୍ୱଚ୍ଛତା ହିଁ ସେବା ଅଭିଯାନ 2024 ମୂଲ ହୋଇଛି। ଏହି ଅଭିଯାନ ଅକ୍ଟୋବର 2 ତାରିଖ ତକ ଚାଲବା। ସ୍ୱଚ୍ଛତା ହିଁ ସେବା ଅଭିଯାନର ଏହି ବଛରର ବିଷୟବସ୍ତୁ ରହିଛି ସ୍ୱଭାବ ସ୍ୱଚ୍ଛତା ସଂସ୍କାର ସ୍ୱଚ୍ଛତା। ସ୍ୱଚ୍ଛ ଭାରତ ମିଶନର 10 ନମ୍ଘର ବାର୍ଷିକୀ ପାଳନ ଅବସରରେ ଏହି ଅଭିଯାନ ମୂଲ ହୋଇଛି। ଇତାର ଅଧୀନରେ ଦେଶରେ 2 ଲକ୍ଷ ସ୍ୱଚ୍ଛତା ଆଧାରିତ ୟୁନିଟ୍ ସିଟି ୟୁନିଟ୍ ସ୍ଥାପନା ଲାଗି ପଦକ୍ଷେପ ନିଆଯାଉଛି। ଜିଲ୍ଲା ସ୍ତରଠି ସ୍ୱେଚ୍ଛାସେବୀ ସଂଗଠନ ଆଉ ଭିନ୍ ଭିନ୍ ସରକାରୀ ଅନୁଷ୍ଠାନକେ ୟୁନିଟ୍ଟି ସାମିଲ କରାଯିବାରକେ ବ୍ୟବସ୍ଥା କରାଯାଇଛି। ସଫେଇ ମିତ୍ର ସୁରକ୍ଷା ଶିବିରମାନ ଆୟୋଜନ କରାଯାଇକରି ସ୍ୱାସ୍ଥ୍ୟ ଆଉ ପରିମଳ ବାବଦେ କଲ୍ୟାଣକାରୀ କାର୍ଯ୍ୟକ୍ରମମାନଙ୍କେ ପ୍ରୋହାହିତ କରାଯିବାର ଲକ୍ଷ୍ୟ ରଖାଯାଇଛି। ବୌଦ୍ଧ ଜିଲ୍ଲାନ ଆଜିଠାନୁ ସ୍ୱଚ୍ଛତା ହିଁ ସେବା ପକ୍ଷ ମୂଲ ହୋଇଛି। ଏହି ଅବସରରେ ଆଜି ଗୋଟିଏ ସଚେତନତା କାର୍ଯ୍ୟକ୍ରମଟି ସ୍ୱଚ୍ଛତା ହିଁ ସେବା ଶପଥ ପାଠ ସ୍ୱାକ୍ଷର ଅଭିଯାନ ଆର୍ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ସହିତ ନିର୍ବାଚିତ ପ୍ରତିନିଧି ଆଉ ଅଧିକାରୀମାନେ ଅତିଥି ଭାବେ ଯୋଗ ଦେଇକରି ଶପଥ ପାଠ କରିଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବିଜ୍ଞପିତ ଅଞ୍ଚଳ ପରିଷଦ ତରଫ ସ୍ୱଚ୍ଛତା ହିଁ ସେବା ଯୋଜନା ପକ୍ଷ ଅବସରରେ ସଚେତନତା ର୍ୟାଲି ସଫେଇ ଆଉ ଶପଥ ଗ୍ରହଣ ଉତ୍ସବ କରାଯାଇଛି। ଏହି ଅବସରରେ ଗୋଟିଏ ସଚେତନତା ଶୋଭାଯାତ୍ରା ଖଡ଼ିଆଲ ନଗର ପରିକ୍ରମା କରିଥିଲା। ଶୋଭାଯାତ୍ରାଥି ବିଜ୍ଞପିତ ଅଞ୍ଚଳ ପରିଷଦର ଅଧିକାରୀ ଆର୍ କର୍ମଚାରୀ ଆଉ ମହିଳାମାନେ ଯୋଗ ଦେଇଥିଲେ। ଶୋଭାଯାତ୍ରା ଖଡ଼ିଆଲ ଥାନା ଛକ୍ନୁ ପହଞ୍ଚିଥିଲା ଉତ୍ତରୁ ସେନ ଶପଥ ଗ୍ରହଣ ଉତ୍ସବ ହୋଇଥିଲା। ପଶ୍ଚିମ ଓଡ଼ିଶାର ଜିଲ୍ଲା ସଦର ମହକୁମା ଆଉ ବ୍ଲକମାନଙ୍କେ ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମ ହୋଇଛି। ସମ୍ବଲପୁରର ତପସ୍ୱିନୀ ହଲ୍ନ ହୋଇଥିବା କାର୍ଯ୍ୟକ୍ରମଟି ଯୋଗ ଦେଇକରି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଏହି ଯୋଜନାଥି ଜିଲ୍ଲାର 1,60,000 ମହିଳା ଲାଭ ପାଇପାରିବେ ବୋଲି କହିଛନ୍ତି। ବୌଦ୍ଧନ ଜିଲ୍ଲାସ୍ତରୀୟ ଆଉ ସବୁ ବ୍ଲକଥି ସୁଭଦ୍ରା ସମାବେଶ ହୋଇଯାଇଛି। ଏହି ସମାବେଶଥି ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଆଉ ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ପ୍ରମୁଖ ଯୋଗ ଦେଇଥିଲେ। ଦେବଗଡ଼ ଜିଲ୍ଲାନ 15,000 ମହିଳା ଏହି ଯୋଜନାଥି ପହିଲା କ୍ଷେପେ 75 ଲକ୍ଷ ଟଙ୍କା ପାଇଛନ୍। ଇ ଉଧେ ଜିଲ୍ଲା ସଦର ମହକୁମା ଆର୍ ବ୍ଲକମାନଙ୍କେ କାର୍ଯ୍ୟକ୍ରମମାନ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର 6ଟା ଜାଗାନ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ହୋଇଯାଇଛି। ଜିଲ୍ଲାନ ଆଜତକ 1,24,000 ହିତାଧିକାରୀ ଏହି ଯୋଜନାଥି ପଞ୍ଜିକୃତ ହୋଇଛନ୍। ହରଡ଼ଖୋଲନ ହୋଇଥିବା ସମାବେଶଥି ଜିଲ୍ଲାପାଳ ଅନ୍ୟା ଦାସ ଆଉ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ ମେହେର ପ୍ରମୁଖ ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲାର 5ଟା ବ୍ଲକ ଆଉ ନୂଆପଡ଼ାନ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ହୋଇଯାଇଛି। ଖଡ଼ିଆଲ କଲ୍ୟାଣ ମଣ୍ଡପନ ହୋଇଥିବା ଗୋଟିଏ କାର୍ଯ୍ୟକ୍ରମଟି ଗୋଟିଏ ରଙ୍ଗୋଲି ପ୍ରତିଯୋଗିତା ହୋଇଥିଲା। ଝାରସୁଗୁଡ଼ା ଜିଲ୍ଲା ମରାକୁଟା ଗାଁ ପାଖେ ଥିବା ଗୋଟିଏ କାରଖାନାଥି ଆଜି ହୋଇଥିବା ଦୁର୍ଘଟଣାଥି 2 ଜଣ ଶ୍ରମିକଙ୍କର ଜୀବନ ଯାଇଥିବା ବେଳେ 6 ଜଣ ଶ୍ରମିକ ଆହତ ହୋଇଛନ୍। ଆହତମାନଙ୍କୁ ଗୋଟିଏ ଘରୋଇ ଡାକ୍ତରଖାନାଥି ଭର୍ତ୍ତି କରାଯାଇଛି। ପୁଲିସ୍ ଘଟଣା ଜାଗାକେ ପହଞ୍ଚିକରି ତଦନ୍ତ କରୁଛନ୍। କାରଖାନା ଭିତରେ ତିଆରି ହୋଇଥିବା ଗୋଟିଏ ଲୁହା ଷ୍ଟ୍ରକ୍ଚର ଭାଙ୍ଗିଯିବାରୁ ଏହି ଦୁର୍ଘଟଣା ଘଟିଥିଲା। শেষে মুখিয়া খবর ফের খায়। মহিলা মানকর উন্নতি আও সামর্থ্য ওড়িশার বিকাশর মূলমন্ত্র হেবা কহিলে প্রধানমন্ত্রী। প্রধানমন্ত্রী গ্রামীণ আবাস যোজনা থি 30 লাখ হিতাধিকারী গৃহ প্রবেশ। বিজেপি নেতৃত্বাধীন এনডিএ সরকার 3 নম্বর পালিকে আজ পূর্ণা 100 দিন আর সারা দেশে আজ নু মূল হেলা স্বচ্ছতা হি সেবা অভিযান। আজির আঞ্চলিক খবর ইন শেষ হেলা। জুহার।